ଗୋଦାବରୀଶ ମହାପାତ୍ର ଜଣେ ବିଶିଷ୍ଟ ସମାଲୋଚନାମୂଳକ ସାହିତ୍ୟିକ ଭାବେ ସୁପରିଚିତ ସ୍ୱର୍ଗତ ଗୋଦାବରୀଶ ମହାପାତ୍ର ଓଡ଼ିଆ ସାହିତ୍ୟର ଜଣେ ଅଦ୍ୱିତୀୟ ସ୍ରଷ୍ଟା। ତାଙ୍କର ଅନେକ କାଳଜୟୀ କୃତି ମଧ୍ୟରୁ ଏବେ ମଧ୍ୟ ବଞ୍ଚିଛି ଗଳ୍ପ ପେଣୁଧର କ'ଣ କରିବ କିଛି ଠିକ୍ କରିପାରିଲା ନାହିଁ। ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆ ହୁଏ। ଭାବେ ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆ ହୋଇ ମାଗିବାଟା ସୁନ୍ଦର ହେବ ନାହିଁ। ଯେଉଁଦିନ କେହି ଯାଆନ୍ତି ନାହିଁ ସେଦିନ ବେଣୁଧର କାନ୍ଥରେ ଲଟକା ହେଇଥିବା ଚିରା କାମିଜଟାକୁ ଦେହରେ ଗଳାଇ ଦେଇ ସେ ବଡ଼ ବରଗଛ ଦାଣ୍ଡକୁ ବାହାରି ପଡ଼େ। ଦାଣ୍ଡ ଡେଇଁ ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକେ ବସି ପଡ଼େ। ଶ୍ୟାମଳ ପତ୍ର ଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ ଭାବେ ସେ ଯିବ କେନ୍ଦ୍ର ଦ୍ୱାରେ ଠିଆ ହେବ। କିପରି ଠିଆ ହେବ? ହାତ ଯୋଡ଼ିବ ନା ହାତ ଦୁଇଟାକୁ ଦୁଇ ପାଖକୁ ଝୁଲାଇ ରଖିବ? ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆ ହେବ? ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ? କ'ଣ କରିବ ସେ କିଛି ବି ସ୍ଥିର କରିପାରୁନାହିଁ। ବିଚାରେ ସେଠି ଯେ ଥିବେ ସେମାନେ ଯଦି ଚିହ୍ନା ଲୋକ ହୋଇଥିବେ ତେବେ କ'ଣ କରିବାକୁ ହେବ? ବସି ବସି ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତାର ଭାବନାର ଶେଷ ହୁଏ ନାହିଁ। ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛ ଡାଳରେ ଦୁଇଟା ଗୁଣ୍ଡୁଚି ମୂଷା ଚେଁ ଚେଁ ଶବ୍ଦ କରି ଏଡ଼ାଳରୁ ସେଡ଼ାଳକୁ ଧାଆନ୍ତି, କିମ୍ବା କୁଆ କୋଇଲି ରାବି ଉଠନ୍ତି। ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ, କିନ୍ତୁ ଦେଖେ ସେହି ନୀତିଦିନର ସଂସାର ତାରି ଆଗରେ ଦୂରର ମରିଚିକା ପାଣି ପରି ଭାସିଯାଏ। ତାର ଆଶା ଠିକ୍ ସେହିପରି ଦୂରକୁ ବହିଯାଏ। ମୁହଁ ବୁଲେଇ ଦେଖେ ଦୂର ଗଛ ଗହଳରେ ସିରେଇ ଗାଁ, ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା, ତାର ତଳେ ସ୍ୱେଚ୍ଛାସେବକ, ଦେଶ ସେବକ, ମାତୃପୂଜକ, ଜନନାୟକ, ଦରିଦ୍ର ସାଥୀ ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବ ବୋଲି ମନେ କରେ। ଅନ୍ୟଆଡ଼େ ମୁହଁ ବୁଲାଇ ଦେଖେ ସେହିପରି ଗୁଡ଼ାଏ ଗଛ ଗହଳରେ ବାଗଲପଡ଼ା, ତାରି ଭିତରେ ଗୋଟିଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କା ମୁହଁରେ ହସ ନାହିଁ। ଦିନେ ନୁହେଁ, ଦୁଇ ଦିନ ନୁହେଁ, ପାଞ୍ଚ ଦିନ ହେଲା ସେହି କୁଡ଼ିଆ ତଳେ ଚୁଲି ଜଳି ନାହିଁ, ସେ ଭିତରେ ଅଇଁଠା ପଡ଼ିନାହିଁ। ଏକଥା ଭାବିଲା ବେଳେ ସେ ପୁଣି ଆଖି ବୁଝିପାଏ ବୁଝିଯାଏ। ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟିଏ ଜଗତ, କି ସୁନ୍ଦର, କି ଜୀବନମୟ ଜଗତ ସେ। ସେ ଭିତରେ ବେଣୁଧର ବୋଲି 17 ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା। ସେ ଗଲା ଘର ଛାଡ଼ି ପାଠ ପଢ଼ିବାକୁ, ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେଇଠାରେ ସେ ପାଠ ପଢ଼ିଲା। ପାଠ ପଢ଼ି ସେ ଭାବିଲା ସେ ଜାଗିବ, ଦେଶକୁ ଜଗାଇବ। ବେଣୁଧର ଆଖି ଫିଟେଇଲା, ସେ ଦେଖିଲା ପୁଣି ସେ ଆଖି ଆଗରେ ତାର ପୁରୁଣା ସଂସାର, ସେଇ ଭଙ୍ଗାରୁଜା ସଂସାର ଭିତରେ ତାର ପାଠପଢ଼ା କାଳରେ ଶେଷ ହୋଇଛି। ସେହି ନିରସ ସଂସାର ଭିତରେ ତାର ଆଶାର ଝରଣା ଶୁଖି ଶୁଖି ଆସିଛି, ପ୍ରାଣର ରସ ମରିଯାଇଛି। ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀଙ୍କୁ ପୋଷିବ ବୋଲି। ବେଣୁଧର ପାରିଲା ନାହିଁ, ବରଗଛ ମୂଳେ ଠିଆ ହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ। ଭାବିଲା ନା, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବ ନାହିଁ। କେହି ଯେତେବେଳେ ଯାଉନାହାନ୍ତି ମୁଁ ଏକାକି ଗଲେ ସେମାନେ ମନେ କରିବେ କ'ଣ? ବରଂ ଗହଳି ଭିତରେ ପଶି କାନିପତି ମାଗିଦେଲେ ଚଳିଯାଇପାରେ। ତଥାପି ବେଣୁଧର କ'ଣ କରିବ ବୁଝିପାରିଲା ନାହିଁ। ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା, ଆଠ ଦିନ ଗଲା, ଦିନ ସତେବା ପାଣି ପରି ବୋହିଗଲା। ସେ ଦେଖିଲା ସେହି ସୁଅରେ ତା ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଭିକ ମାଗୁଛନ୍ତି ସିରେଇ ଗାଁର ଚାଉଳ ବଣ୍ଟା କେନ୍ଦ୍ର ଦୁଆରେ। ଯାହା ପାଉଛନ୍ତି ମୁଠାଏ, ତାହା ସିଝେଇ ଖାଇବାକୁ ଦରକାର ପଡ଼ୁନାହିଁ। ଖରାବେଳେ ତଳତାତି ଓ ଉପର ତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡକ ତାତି ଉଠୁଛି, ତାହା ସେମାନେ ସମ୍ଭାଳି ନପାରି ମୁଠା ମୁଠା ଚାଉଳ ବ୍ୟାକୁଳ ଭାବରେ ପାଟିରେ ଭର୍ତ୍ତି କରୁଛନ୍ତି। ବେଣୁଧର ଘରକୁ ଫେରି ଆସିଲା, ଏପରି ଦିନେ ନୁହେଁ 10 ଦିନ ଯାଇ 10 ଦିନ ଫେରିଲା। ସବୁ କଥାର ସୀମା ଅଛି, ମାତ୍ର ବେଣୁଧରର କଥା ସୀମା ପାର ହୋଇଗଲା। ଘରେ ଯେତେବେଳେ ଖୁଦ କଣିକାଟାଏ ନାହିଁ ସେତେବେଳେ କି ସୀମା ଭିତରେ ରହିହୁଏ? ଶେଷରେ ସେଦିନେ ଯାଇ କେନ୍ଦ୍ର ଦ୍ୱାରେ ହାଜର ହୋଇଗଲା। ସିରେଇ ଗାଁର ସାହାଯ୍ୟ କେନ୍ଦ୍ର, ଦୁର୍ଭିକ୍ଷ ରାକ୍ଷସର ତାହା ଗୋଟିଏ ବିରାଟ ଯାଦୁଘର। ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥର ସ୍ତୂପ ଉପରେ ପତିତ ପାବନ ବାନା ଉଡୁଛି, ସେହି ଦେଶରେ ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ୱନି ସେତେବେଳେ ସିରେଇରେ ପ୍ରତିଧ୍ୱନିତ ହେଉଥିଲା। ଯେଉଁ ଦେଶର ମଣିଷର ସାକ୍ଷୀ ରୂପେ ସ୍ୱୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ ଦାରିଦ୍ର୍ୟର ସାକ୍ଷ୍ୟ ନେବା ପାଇଁ ସେହି ଭୂମିର ପରମ ସନ୍ନ୍ୟାସୀ ଉତ୍କଳମଣି ସେଠାରେ ଉପସ୍ଥିତ ଥିଲେ। ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ। ଦରମରା ମଣିଷ ଗୁଡ଼ାକ ସେଠାରେ ମରିବେ କି ଜିଇଁବେ ଠିକ୍ କରି କହିପାରୁନଥିଲେ। କାହା ଆଖିରେ ଜ୍ୟୋତି ନଥିଲା, କାହା ମୁହଁରେ ହସ ନଥିଲା, କାହା ପାଦରେ ବଳ ନଥିଲା, କାହା ପେଟରେ ଅନ୍ନ ନଥିଲା କି କାହା କଟିରେ କନା ନଥିଲା। ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ୱର, ସମସ୍ତେ କହୁଥିଲେ ଦିଅ ଦିଅ ଦିଅ। ବେଣୁଧର ସେଇ ଭିତରେ ଯାଇ ଠିଆ ହେଲା। ସେ ଶବ୍ଦ ଶୁଣି ତାର କାନ ତାବ୍ଦା ପଡ଼ିଗଲା। ସେ ଦୃଶ୍ୟ ଦେଖି ତା ଆଖିକି ଜାଲଜାଲୁଆ ଦିଶିଲା। ସେ ତାରି ଭିତରେ ଜଣେ ହୋଇ ଠିଆ ହେବାକୁ ଇଚ୍ଛା କଲା ନାହିଁ। ମନେ କଲା ଲୋକଲୋଚନ ଅଗୋଚରରେ କେଉଁଠି ସେ ମିଶିଯାଆନ୍ତା କି, କେଉଁଠି ସେ ଆପଣାର ମୁହଁଟାକୁ ଲୁଚେଇ ଠିଆ ହୋଇପାରନ୍ତା କି, କେଉଁଠି ସେ ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି। ସେ ପଛକୁ ଘୁଞ୍ଚି ଘୁଞ୍ଚି ଆସିଲା। କାହାର ସ୍ନେହ ପାଳିତ ଗୋଟିଏ ଗଛ ମୂଳେ ପଥର ଉପରେ ବସି ପଡ଼ି ଖାଲି ଦେଖିଲା। ତାକୁ ଦିଶିଲା ଗୋଟାଏ ବିରାଟ ପ୍ରାଚୀନ ଜାତି ହଠାତ୍ କିପରି ଭିକାରି ପାଲଟିଗଲା, ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା, ଚାହୁଁ ଚାହୁଁ ବାଟ କିପରି ସେ ଭୁଲି ଆସିଲା। ତାକୁ ଦିଶିଲା ଏହିପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା। ଚିର ଶ୍ୟାମଳ ବକୁଳ ଛୁରିଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତା ହୋଇଥିଲା ତାହା କ'ଣ ଶେଷକୁ ବଢ଼ି ଉଠିଲା ଏଇ ଭିକ ମାଗିବା ପାଇଁ? ବେଣୁଧର କ'ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା? ବେଣୁଧର ସେଠି ଅଛି କି ନାହିଁ ବୁଝିପାରିଲା ନାହିଁ। ସେ ନିଜକୁ ଖୋଜିଲା। ତା ଆଖି ରହିଲା ଭିତରେ, ତାର ମନ ରହିଲା ଭିତରେ, ତାର ଭାବନା ରହିଲା ଭିତରେ, ତାର ଶରୀରଟା କେବଳ ସିରି ଗାଁର ଏକ ଗଛ ମୂଳରେ ଥିଲା। ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଙ୍ଗି ଭାଙ୍ଗି ଆସୁଛି, ଖରା କ୍ରମେ ମାଡ଼ି ଆସୁଛି, କିନ୍ତୁ ବେଣୁଧର ନିଜକୁ ହରେଇ ଗଛ ମୂଳରେ ବସିଛି। ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ୱନି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ। ଗଛଟା ଯେପରି କାହାକୁ କିଛି ନ କହି ଅନେକ ଦିନରୁ ଠିଆ ହୋଇଛି, ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳୁ ପହରୁ ବସିଛି। ତା ଆଗରେ ପ୍ରଶ୍ନ ହେଲା, ବାବୁ ତୋର ଗାଁ? ଦଶ ପାଞ୍ଚ ଥର ଏହିପରି ପଚାରିବା ପରେ ବେଣୁଧର ମୁହଁଟେକି ଚାହିଁଲା। ଚାହିଁଲା ସତେ ଯେପରି କୋଣାର୍କର ଗୋଟାଏ ପଥର ମୂର୍ତ୍ତି କେତେ ଯୁଗ ହେଲା ପାଣି ପବନ ଖରା ତରା ସହି ସହି ପଡ଼ି ରହିଥିଲା, ହଠାତ୍ କାହାର ଡାକରେ ତାର ଜଡ଼ପିଣ୍ଡରେ ପ୍ରାଣର ସଞ୍ଚାର ହେଲା। ପୁଣି ତାକୁ ପଚରାଗଲା, ତୋର ଗାଁ କେଉଁଠି ବାବୁ, ଚାଉଳ ନେଇଛୁ? ବେଣୁଧର ସେହିପରି ଚାହିଁ ରହିଲା। ତାପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା ପାଖକୁ ଲାଗି ଆସିଲେ। ଗୋଟାଏ ଶୀତଳ କୋମଳ ହାତର ସ୍ପର୍ଶ ତା ପିଠିରେ ଲାଗିଲା। ପିଠିର କମିଜ, ଦେହର ଚର୍ମ, ଚମତଳର ରକ୍ତ, ମାଂସ ଓ ହାଡ଼ ଭେଦ କରି ସତେ ଯେପରି ହବା ସେହି ସ୍ପର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା। ତାର ଦେହ ଶୀତେଇ ଉଠିଲା, ତାର ଆଖିପତା ଥରିଲା, ଆଖି କ୍ରମେ ଓଦା ହୋଇ ଆସିଲା। ତାପରେ ଚେଷ୍ଟା କଲା, ଓଠକୋଣ ଥରି ଆସିଲା। ସେ ବ୍ୟକ୍ତି ପଚାରିଲେ, ଚାଉଳ ନେଇଛୁ ବାବୁ? ନା, ଏତିକି କେବଳ ସେ କହିଲା। ନେବୁ? ନା, ମୁଁ ନେବାକୁ ଆସିନାହିଁ। ଆଉ ତେବେ? ବେଣୁଧର ଆଉ ସମ୍ଭାଳି ପାରିଲା ନାହିଁ, ଭୋ କରି କାନ୍ଦି ଉଠିଲା। ଏତିକି କହିଲା, ଏହିପରି ଗଛ ମୂଳେ ଏଇ ଚରଣ ତଳେ ପରା ବସି ଶୁଣିଥିଲି, ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ। ତାପରେ ଅନେକ କ୍ଷଣ ବିତିଗଲା। ବସି ପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍ ଦୂରରେ ସୁଦୂର ଦିଗ୍ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆ ହେଲେ। ଦୁଇଧାର ଅଶ୍ରୁ ତାଙ୍କର କୃଷ୍ଣଚ୍ଚଳ ଶ୍ମାଶ୍ରୁ ମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା, ଆଖି ମୁଦି ହୋଇଯାଉଥିଲା। ଯେତେବେଳେ ସେ ଆଖି ଫିଟାଇଲେ ଦେଖିଲେ ସ୍ୱେଚ୍ଛାସେବକମାନେ ତାଙ୍କୁ ଡାକୁଛନ୍ତି। ବେଣୁଧର ପଥର ପଡ଼ି ତଳେ ପଡ଼ି ରହିଛି। ତାଙ୍କ ମୁହଁରୁ ପଦେ କଥା ବାହାରି ଆସିଲା, ଏ ଜାତି ଏବେ ମଧ୍ୟ ବଞ୍ଚିଛି।